ମୁଁ ସୁକାନ୍ତି ଗାଁ କହୁଛି, 45 ନମ୍ବର ୱାର୍ଡ କଳ୍ପନା ଫ୍ଲାଟ ବସ୍ତି। ଆଉ ମୋର ପାଇଖାନା ଖରାପ ଅଛି, ଯଦି ହବ ସଜାଡ଼ି ଦବ ଟିକେ। ଗୋଷ୍ଠୀ ପାଇଖାନା ପାଣି ଟିକେ 24 ଘଣ୍ଟିଆ ଦେଲେ ଭଲ ହୁଅନ୍ତା, ପାଣି ପାଉନେ ହଇରାଣ ହଉଛେ। ଆଉ 3ଟାରୁ ଦେଇଦଉଛୁ, 4ଟା ବେଳକୁ ବନ୍ଦ, ସକାଳୁ 7ଟାରୁ ଦେଇଦଉଛୁ, 8:30 ବେଳକୁ ବନ୍ଦ ହଉଛୁ, ହଇରାଣ ହଉଛେ। ଆଉ
କହିବ